ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ଛବିଶ। ଏଥିଉତାରେ ଜିହୁଦାର ଲୋକ ସମସ୍ତେ ଷୋଳ ବର୍ଷ ବୟସ୍କ ଉଷିଅଙ୍କୁ ନେଇ ତାଙ୍କର ପିତା ଅମତ୍ସ୍ୟଙ୍କର ପଦରେ ତାଙ୍କୁ ରାଜା କଲେ। ରାଜା ଆପଣା ପିତୃଗଣଙ୍କ ସହିତ ଶୟନ କଲାଉତାରେ ଉଷିଅ ଏଲତ୍ ନଗର ଦୃଢ଼ କରି ତାହା ପୁନର୍ବାର ଜିହୁଦାର ଅଧୀନକୁ ଆଣିଲେ। ଉଷିଅ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଷୋଳ ବର୍ଷ ବୟସ୍କ ହୋଇଥିଲେ। ସେ ଜିରୁସାଲମରେ 52 ବର୍ଷ ରାଜ୍ୟ କଲେ। ତାଙ୍କ ମାତାଙ୍କର ନାମ ଜିଖଲିଆ। ସେ ଜିରୁସାଲମ ନିବାସିନୀ ଥିଲେ। ପୁଣି ସେ ଆପଣା ପିତା ଅମତ୍ସ୍ୟଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ, ଆଉ ପରମେଶ୍ୱରୀୟ ଦର୍ଶନ ସମ୍ବନ୍ଧରେ ବୁଦ୍ଧିମାନ ଜିଖରିଅର ସମୟରେ ସେ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଆପଣାକୁ ନିବିଷ୍ଟ କଲେ, ଓ ସେ ଯେତେକାଳ ସଦାପ୍ରଭୁଙ୍କର ଅନ୍ୱେଷଣ କଲେ ସେତେକାଳ ପରମେଶ୍ୱର ତାଙ୍କୁ କୃତକାର୍ଯ୍ୟ ହେବାକୁ ଦେଲେ। ପୁଣି ସେ ଯାଇ ପଲେଷ୍ଟିଆମାନଙ୍କ ପ୍ରତିକୂଳରେ ଯୁଦ୍ଧ କଲେ, ଆଉ ଗାଥ ନଗରର ପ୍ରାଚୀର ଓ ଜବ୍ନିର ପ୍ରାଚୀର ଓ ଅଜଦୋଦର ପ୍ରାଚୀର ଭାଙ୍ଗି ପକାଇଲେ। ପୁଣି ଅଜଦୋଦ ଦେଶରେ ଓ ପଲେଷ୍ଟିଆମାନଙ୍କ ମଧ୍ୟରେ ନାନା ନଗର ନିର୍ମାଣ କଲେ। ଆହୁରି ପରମେଶ୍ୱର ପଲେଷ୍ଟିଆମାନଙ୍କ ପ୍ରତିକୂଳରେ ଓ ଗୁର୍ବାଲ ନିବାସୀ ଆରବୀୟମାନଙ୍କ ଓ ମ୍ୟୁନିୟମାନଙ୍କ ପ୍ରତିକୂଳରେ ତାଙ୍କର ସାହାଯ୍ୟ କଲେ। ପୁଣି ଅମୋନିୟମାନେ ଉଷିଅଙ୍କୁ ଦର୍ଶନୀ ଦେଲେ, ଓ ତାଙ୍କର ନାମ ମିଶରର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ହେଲା, କାରଣ ସେ ବେଳକୁ ବେଳ ବଳିଷ୍ଠ ହେଲେ। ଆହୁରି ଉଷିଅ ଜିରୁସାଲମର କୋଣ ଦ୍ୱାରରେ ଓ ଉପତ୍ୟକା ଦ୍ୱାରରେ ଓ ପ୍ରାଚୀର କୋଣରେ ଦୁର୍ଗ ନିର୍ମାଣ କରି ତାହା ସବୁ ଦୃଢ଼ କଲେ। ପୁଣି ସେ ପ୍ରାନ୍ତରରେ ଦୁର୍ଗମାନ ନିର୍ମାଣ କଲେ, ମଧ୍ୟ ତଳଭୂମିରେ ଓ ସମଭୂମିରେ ତାଙ୍କର ବହୁତ ପଶୁ ଥିବାରୁ ଅନେକ କୂପ ଖୋଳିଲେ, ଆଉ ପର୍ବତରେ ଓ ଫଳବତ୍ କ୍ଷେତ୍ରରେ ତାଙ୍କର କୃଷକ ଓ ଦ୍ରାକ୍ଷା କୃଷକଗଣ ଥିଲେ। ଆହୁରି ସେ କୃଷିପ୍ରିୟ ଥିଲେ। ଆହୁରି ଉଷିଅଙ୍କର ଯୁଦ୍ଧକାରୀ ସୈନ୍ୟ ସାମନ୍ତ ଥିଲେ। ସେମାନେ ରାଜାଙ୍କର ହନାନିୟ ନାମକ ଏକ ସେନାପତିର ଅଧୀନରେ ଜିୟୁଏଲ ଲେଖକର ଓ ମାସେୟ ଶାସନକର୍ତ୍ତାର ଗଣିତ ସଂଖ୍ୟାନୁସାରେ ଦଳ ଦଳ ହୋଇ ଯୁଦ୍ଧ କରିବାକୁ ଯାତ୍ରା କଲେ। ପିତୃବଂଶ ପ୍ରଧାନ ଓ ମହାବିକ୍ରମଶାଳୀ ଲୋକଙ୍କର ସମୁଦାୟ ସଂଖ୍ୟା 2600 ଥିଲା। ପୁଣି ସେମାନଙ୍କ ହସ୍ତାଧୀନରେ 3,07,500 ଶିକ୍ଷିତ ସୈନ୍ୟ ଥିଲେ। ଏମାନେ ଶତ୍ରୁ ବିରୁଦ୍ଧରେ ରାଜାଙ୍କର ସାହାଯ୍ୟ ନିମନ୍ତେ ଅତି ପରାକ୍ରମରେ ଯୁଦ୍ଧ କଲେ। ପୁଣି ଉଷିଅ ସେହି ସମସ୍ତ ସୈନ୍ୟଦଳ ନିମନ୍ତେ ଢାଲ ଓ ବର୍ଚ୍ଛା ଓ ଟୋପର ଓ ସାଞ୍ଜୁଆ ଓ ଧନୁ ଓ ଛାଟିଣି ପଥର ପ୍ରସ୍ତୁତ କଲେ, ଆଉ ସେ ଜିରୁସାଲମରେ ଶିଳ୍ପକାରମାନଙ୍କ କଳ୍ପିତ ଯନ୍ତ୍ର ପ୍ରସ୍ତୁତ କରି ତଦ୍ୱାରା ତୀର ଓ ବଡ଼ ବଡ଼ ପଥର ନିକ୍ଷେପ କରିବା ନିମନ୍ତେ ତାହା ସବୁ ଦୁର୍ଗ ସବୁରେ ଓ ପ୍ରାଚୀର ଚୂଡ଼ାରେ ରଖିଲେ। ପୁଣି ତାଙ୍କର ନାମ ବହୁ ଦୂର ବ୍ୟାପ୍ତ ହେଲା, କାରଣ ସେ ବଳିଷ୍ଠ ହେବା ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟ ରୂପେ ସାହାଯ୍ୟ ପ୍ରାପ୍ତ ହେଲେ। ମାତ୍ର ସେ ବଳବାନ ହୁଅନ୍ତେ ତାଙ୍କର ଅନ୍ତଃକରଣ ଉଦ୍ଧତ ହେଲା, ତେଣୁ ସେ ଦୂରାଚରଣ କରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କଲେ, କାରଣ ସେ ଧୂପବେଦୀରେ ଧୂପ ଜଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। ତହିଁରେ ଅସରୀୟ ଯାଜକ ଓ ତାହା ସଙ୍ଗେ ସଦାପ୍ରଭୁଙ୍କର 80 ଜଣ ପରାକ୍ରାନ୍ତ ଯାଜକ ତାଙ୍କର ପଛେ ପଛେ ଗଲେ। ପୁଣି ସେମାନେ ଉଷିଅ ରାଜାଙ୍କୁ ନିବାରଣ କରି ତାଙ୍କୁ କହିଲେ, ହେ ଉଷିଅ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧୂପ ଜଳାଇବା ପାଇଁ ଆପଣଙ୍କର ଅଧିକାର ନାହିଁ, ମାତ୍ର ହାରଣଙ୍କର ସନ୍ତାନ ଯେଉଁ ଯାଜକମାନେ ଧୂପ ଜଳାଇବା ପାଇଁ ପବିତ୍ରକୃତ ହୋଇଅଛନ୍ତି ସେମାନଙ୍କର ଅଧିକାର ଅଟେ। ପବିତ୍ର ସ୍ଥାନରୁ ବାହାରି ଯାଆନ୍ତୁ, ଆପଣ ସତ୍ୟ ଲଙ୍ଘନ କରିଅଛନ୍ତି, ଏହା ସଦାପ୍ରଭୁ ପରମେଶ୍ୱରଙ୍କଠାରୁ ଆପଣଙ୍କ ଗୌରବାର୍ଥେ ହେବ ନାହିଁ। ସେତେବେଳେ ଉଷିଅ କୋପାନ୍ୱିତ ହେଲେ। ପୁଣି ଧୂପ ଜଳାଇବା ନିମନ୍ତେ ତାଙ୍କର ହସ୍ତରେ ଧୂପାଚି ଥିଲା। ପୁଣି ସେ ଯାଜକମାନଙ୍କ ପ୍ରତି କୋପାନ୍ୱିତ ଥାଉ ଥାଉ ସଦାପ୍ରଭୁଙ୍କ ଗୃହରେ ଯାଜକମାନଙ୍କ ସାକ୍ଷାତରେ ଧୂପବେଦୀ ନିକଟରେ ତାଙ୍କର କପାଳରେ କୁଷ୍ଠ ପ୍ରକାଶ ପାଇଲା। ତହିଁରେ ପ୍ରଧାନ ଯାଜକ ଅସରୀୟ ଓ ଅନ୍ୟ ସକଳ ଯାଜକ ତାଙ୍କୁ ଅନାନ୍ତେ, ଦେଖ ତାଙ୍କର କପାଳରେ କୁଷ୍ଠ ହୋଇଅଛି, ତେଣୁ ସେମାନେ ଶୀଘ୍ର ତାଙ୍କୁ ସେଠାରୁ ତଡ଼ିଦେଲେ। ମଧ୍ୟ ସେ ଆପେ ବାହାରି ଯିବା ପାଇଁ ଚଞ୍ଚଳ ହେଲେ, କାରଣ ସଦାପ୍ରଭୁ ତାଙ୍କୁ ଆଘାତ କରିଥିଲେ। ତହିଁରେ ଉଷିଅ ରାଜା ଆପଣା ମରଣଦିନ ପର୍ଯ୍ୟନ୍ତ କୁଷ୍ଠି ହୋଇ ପୃଥକ ଗୃହରେ ବାସ କଲେ, କାରଣ ସେ ସଦାପ୍ରଭୁଙ୍କ ଗୃହରୁ ଉଚ୍ଛିନ୍ନ ହେଲେ। ତେଣୁ ତାଙ୍କର ପୁତ୍ର ଜୋଥମ ରାଜଗୃହର କର୍ତ୍ତା ହୋଇ ଦେଶସ୍ଥ ଲୋକମାନଙ୍କର ବିଚାର କଲେ। ଏହି ଉଷିଅଙ୍କର ଆଦ୍ୟନ୍ତ ଅବଶିଷ୍ଟ ବୃତ୍ତାନ୍ତ ଆମସର ପୁତ୍ର ଜିସାୟ ଭବିଷ୍ୟତ ବକ୍ତା ଲେଖିଲା। ଏହି ରୂପେ ଉସିଅ ଆପଣା ପିତୃଗଣ ସହିତ ଶୟନ କଲେ, ତହିଁରେ ଲୋକମାନେ ତାଙ୍କର ପିତୃଗଣ ସହିତ ରାଜାମାନଙ୍କ କବର କ୍ଷେତ୍ରରେ ତାଙ୍କୁ କବର ଦେଲେ, କାରଣ ସେମାନେ କହିଲେ ସେ କୁଷ୍ଠୀ, ତହୁଁ ତାଙ୍କର ପୁତ୍ର ଜୋଥମ୍ ତାଙ୍କର ପଦରେ ରାଜ୍ୟ କଲେ।